ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆଜି ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଯୋଗୁଁ ଜନ ଅଭିଯୋଗ ଶୁଣାଣିକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ଶୁଣାଣି ନିଷ୍ପତ୍ତି ଗଣମାଧ୍ୟମ ଦ୍ୱାରା ଜଣାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଓଡ଼ିଶା ଅବକାରୀ ବିଭାଗ ପକ୍ଷରୁ ରାଜ୍ୟରେ ଚୋରା ନିଶାଦ୍ରବ୍ୟ କାରବାରକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଭିନ୍ନ ସ୍ଥାନରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ 1,42,00,000 ଟଙ୍କାର ନିଶାଦ୍ରବ୍ୟ ଜବତ କରାଯାଇଛି। 264 ମାମଲା ରୁଜୁ କରାଯିବା ସହ 183 ଜଣଙ୍କୁ ଗିରଫ କରାଯାଇଛି। ଜବତ ସାମଗ୍ରୀ ମଧ୍ୟରେ 251 କିଲୋଗ୍ରାମ ଗଞ୍ଜେଇ, 317 ଗ୍ରାମ ବ୍ରାଉନ୍ ସୁଗାର ଏବଂ 9 କିଲୋଗ୍ରାମ ଭାଙ୍ଗ ରହିଛି। ବେଆଇନ ଉପାୟରେ ପ୍ରସ୍ତୁତ ବହୁ ପରିମାଣର ଜବତ ମଦକୁ ମଧ୍ୟ ନଷ୍ଟ କରାଯାଇଛି। ଆସନ୍ତା ଦୁର୍ଗାପୂଜା ନିମନ୍ତେ ବିଭିନ୍ନ ଅନୁମତିପତ୍ର ପ୍ରଦାନ ନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ଏକକ ବାତାୟନ ବ୍ୟବସ୍ଥାକୁ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ପୂଜା କମିଟିଗୁଡ଼ିକର ଅନୁରୋଧ ପରେ ପୂଜା ପେଣ୍ଡାଲ ଏବଂ ଗେଟ୍ ନିର୍ମାଣ ପାଇଁ ହୋଇଥିବା ସିଙ୍ଗିଲ୍ ୱିଣ୍ଡୋ ବ୍ୟବସ୍ଥାକୁ ଆଜି ଦିନକ ପାଇଁ କାର୍ଯ୍ୟକ୍ଷମ ରଖାଯାଇଛି। ତେବେ ଆଜି ପରେ ଅବଧି ବୃଦ୍ଧି କରାଯିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଭୁବନେଶ୍ୱର ଏମ୍ସରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପଚାରି ବୁଝିଛନ୍ତି। ଗତ ସନ୍ଧ୍ୟାରେ ସ୍ୱାସ୍ଥ୍ୟମନ୍ତ୍ରୀ ଏମ୍ସ ପରିଦର୍ଶନ କରି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଦଳଙ୍କ ସହ ଆଲୋଚନା କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଆବଶ୍ୟକ ହେଲେ ଅଭିଜିତ ମଜୁମଦାରଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯିବ। ଅଭିଜିତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସମାଜରେ ସାକ୍ଷରତାର ଗୁରୁତ୍ୱକୁ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ କରାଯାଉଛି। ଆଜି ଦିବସର ବାର୍ତ୍ତା ରହିଛି ଡିଜିଟାଲ ଯୁଗରେ ସାକ୍ଷରତାକୁ ପ୍ରୋତ୍ସାହିତ କରିବା। 1966 ମସିହା ଅକ୍ଟୋବର 26 ତାରିଖରେ ପ୍ରଥମ ଥର ପାଇଁ ୟୁନେସ୍କୋର ଚତୁର୍ଦ୍ଦଶ ସାଧାରଣ ସମ୍ମିଳନୀରେ ସେପ୍ଟେମ୍ବର 8 ତାରିଖକୁ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ପାଇଁ ଘୋଷଣା କରାଯାଇଥିଲା। 2011 ଜନଗଣନା ଅନୁଯାୟୀ ଭାରତରେ ସାକ୍ଷରତା ହାର 74.4% ରହିଥିବା ବେଳେ ମହିଳାଙ୍କ ସାକ୍ଷରତା ହାର 65.46% ଓ ପୁରୁଷଙ୍କ ସାକ୍ଷରତା ହାର 82.14% ରହିଥିଲା। ତେବେ ଅନ୍ୟ ଏକ ରିପୋର୍ଟ ଅନୁଯାୟୀ 2023-24 ବର୍ଷ ସୁଦ୍ଧା ଦେଶର ସାକ୍ଷରତା ହାର 80.9% ବୃଦ୍ଧି ପାଇଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସି ଜଳାଶୟର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଭଦ୍ରକ ଜିଲ୍ଲା କୃଷି ବିଭାଗ ପକ୍ଷରୁ ବନ୍ତ ବ୍ଲକ ତୁମ୍ଭାପଦୀ ଏବଂ କାଦବରାଙ୍ଗ ପଞ୍ଚାୟତରେ ବରିଷ୍ଠ କୃଷି ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିଛନ୍ତି। ସମ୍ପୃକ୍ତ ଅଧିକାରୀମାନେ ଚାଷୀଙ୍କ ସହ ଜଳବାୟୁ ପରିବର୍ତ୍ତନ, ମାଣ୍ଡିଆ ଚାଷ ଆଦି ସମ୍ପର୍କରେ ଆଲୋଚନା କରିବା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଗୃହ ଅନୁଧ୍ୟାନ କରିଥିଲେ। ନୂଆପଡ଼ା ଜିଲ୍ଲାରେ ଏପର୍ଯ୍ୟନ୍ତ 12,935 ମେଟ୍ରିକ୍ ଟନ୍ ୟୁରିଆ ସାର ଯୋଗାଣ ହୋଇଥିବା ଜିଲ୍ଲାପାଳ କହିଛନ୍ତି। ଚଳିତ ଖରିଫ ଋତୁରେ 11,500 ମେଟ୍ରିକ୍ ଟନ୍ ସାର ଆବଶ୍ୟକ ଥିବାବେଳେ ଅଧିକ ସାର ଯୋଗାଇ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି। ଗତକାଲି ସାର ଅଭାବ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିବା ଲୋକମାନେ ଚାଷୀଙ୍କ ଜମି ପରିମାଣ ମୁତାବକ ୟୁରିଆ ସାର ଯୋଗାଇ ଦେବାକୁ ଦାବି କରିଛନ୍ତି। ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ଆଲୋଚନା ହୋଇଛି। ଗତକାଲି ଅପରାହ୍ନରେ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ବେଳାଭୂମି ପରିଦର୍ଶନ କରିବା ସହ ସେଠାରେ ଥିବା ବିଟ୍ ହାଉସ୍ର ଉନ୍ନତିକରଣ ନିମନ୍ତେ ଆଲୋଚନା କରିଥିଲେ। ବେଳାଭୂମିରେ ପର୍ଯ୍ୟାପ୍ତ ଆଲୋକୀକରଣ ବ୍ୟବସ୍ଥା କରିବା, ସିସିଟିଭି ଓ ସୂଚନାଫଳକ ସ୍ଥାପନ ଏବଂ ପୁଲିସ୍ ପାଟ୍ରୋଲିଂ କଡ଼ାକଡ଼ି କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଭାଦ୍ରବ ପୂର୍ଣ୍ଣିମା ପର୍ବ ସୁବର୍ଣ୍ଣପୁର ଜିଲ୍ଲାରେ ପାରମ୍ପରିକ ରୀତିନୀତି ସହ ପାଳିତ ହୋଇଥିବାବେଳେ ଚନ୍ଦ୍ରଗ୍ରହଣ ଉପଲକ୍ଷେ ପାପକ୍ଷୟ ଘାଟରେ ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ସୂଚନା ଅନୁଯାୟୀ ଦ୍ୱିତୀୟ ଅନଙ୍ଗ ଭୀମଦେବ ସେଠାରେ ସ୍ନାନ କରିବା ପରେ ଅଜଣା ବ୍ୟାଧିରୁ ମୁକ୍ତ ହୋଇଥିବା ଇତିହାସ ରହିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ କେନ୍ଦ୍ରୀୟ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ବାଦ୍ୟଯନ୍ତ୍ର ତାଲିମ ପ୍ରଦାନ କରାଯାଉଛି। ବିଶେଷକରି ସଂସ୍କୃତି ଏବଂ ପ୍ରାଚୀନ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଅତିରିକ୍ତ ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ସହାୟକ ହେବ ବୋଲି କୁହାଯାଇଛି। ବିହାର ରାଜଗିରି ହକି ଷ୍ଟାଡିୟମରେ ଅନୁଷ୍ଠିତ ଏସିଆ କପ୍ ହକି ଚମ୍ପିୟନ୍ସିପ୍ର ଫାଇନାଲ୍ ମ୍ୟାଚ୍ରେ ଭାରତ 4-1 ଗୋଲ୍ରେ ଦକ୍ଷିଣ କୋରିଆକୁ ପରାସ୍ତ କରି ଚତୁର୍ଥ ଥର ପାଇଁ ଚମ୍ପିୟନ୍ ହୋଇଛି। 8 ବର୍ଷ ପରେ ଭାରତ ଏହି ଟାଇଟଲ୍ ହାସଲ କରିବା ସହ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ 2026 ନିମନ୍ତେ ଯୋଗ୍ୟତା ଅର୍ଜନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ହକି ଦଳକୁ ଟାଇଟଲ୍ ହାସଲ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ବିଜୟ ହାସଲ ପରେ ହକି ଇଣ୍ଡିଆ ପକ୍ଷରୁ ପ୍ରତ୍ୟେକ ଖେଳାଳିଙ୍କୁ 3,00,000 ଟଙ୍କା ଓ ସହଯୋଗୀ ଷ୍ଟାଫ୍କୁ 1,50,000 ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32 ମିନିଟ୍ରେ।